ପଣ୍ଡିତ ନୀଳକଣ୍ଠ ଦାସଙ୍କର ରଚନା ଜାତୀୟ ସଂସ୍କୃତିକୁ ଓଡ଼ିଶାର ଦାନ। ଓଡ଼ିଶା ବୋଇଲେ ଏ କ୍ଷେତ୍ରରେ ବୁଝିବାର ଅଛି ଏବର ଓଡ଼ିଶା। ଏବର ଓଡ଼ିଶା ତିନୋଟି ଅଞ୍ଚଳର ସମିଶ୍ରଣ କୁହାଯାଇଛି। ସେଥିରୁ ଗୋଟିଏ ହେଉଛି ଉତ୍ତରକୁ ଉତ୍କଳ। ଏହା ପ୍ରାଚୀନ କାଳରେ ଯାଜପୁର ଠାରୁ ରାଢ଼ ଆଡ଼କୁ। ଏହାର ସଂସ୍କୃତି ବଙ୍ଗ ସଂସ୍କୃତି ସଙ୍ଗେ ପ୍ରାୟ ସମାନ। ଅତି ପ୍ରାଚୀନ କାଳରୁ ଏଠାରେ ଭୌମମାନେ ଦକ୍ଷିଣକୁ ଦେଶ ଜିଣି ଯାଇଥିଲେ। ଓଡ଼ିଆ ଅକ୍ଷର ଓ ଉଚ୍ଚାରଣ ପ୍ରଭୃତି ବହୁ ପରିମାଣରେ ସେଇ କାଳୁ ବଙ୍ଗଳା ଅକ୍ଷର ଓ ଉଚ୍ଚାରଣ ସଙ୍ଗେ ସମାନ। ସେଇ ବଙ୍ଗକୁ ରାଢ଼ କୁହାଯାଉଥିଲା। ଅତି ପ୍ରାଚୀନ କାଳରେ ଉତ୍କଳ ରାଟ ବୋଲି ଭୂମିଖଣ୍ଡର ନାମ ଥିଲା। କାଳକ୍ରମେ ସେଥିରୁ ଉତ୍ତର ଆଡ଼କୁ ନାମ ହେଲା ରାଢ଼, ଦକ୍ଷିଣ ଆଡ଼ର ନାମଟି ହେଲା ଉତ୍କଳ। ସ୍ପଷ୍ଟତଃ ଏଇ ଉତ୍କଳ ଗୟାଠାରୁ ଦକ୍ଷିଣ ବା ଉପକୂଳ ଆଡ଼କୁ। ଏଇ ଯାଜପୁର ଠାରୁ ଦକ୍ଷିଣ ଆଡ଼କୁ ଗୋଦାବରୀ ଯାଏ ନହେଲେ ମଧ୍ୟ ସେଇ ପର୍ଯ୍ୟନ୍ତ ସ୍ପଷ୍ଟତଃ ନାଗାବଳୀ ପର୍ଯ୍ୟନ୍ତ ଭୂମିଖଣ୍ଡର ନାମ ହୋଇଥିଲା କଳିଙ୍ଗ। ଏହା ବଡ଼ ପ୍ରାଚୀନ ନାମ। ଏହି କଳିଙ୍ଗର ଭାଷା ଖୁବ୍ ସମ୍ଭବ ବୈଦିକ ଭାଷା ବା ଆର୍ଯ୍ୟ ଭାଷା ନଥିଲା। ଏହା ଥିଲା ଦ୍ରାବିଡ଼ ବା ଅତି ପ୍ରାଚୀନ କାଳର ତାମିଲ ଭାଷା ପରି। ଏହି ଓଡ଼ିଶାର ତୃତୀୟ ଖଣ୍ଡକ ହେଉଛି ସ୍ୱତନ୍ତ୍ର। ସପ୍ତମ ଅଷ୍ଟମ ଶତାବ୍ଦୀ ଅର୍ଥାତ୍ ଚୀନ ପରିବ୍ରାଜକ ହୁଏନସାଙ୍ଗ ପ୍ରଭୃତି ଭାରତକୁ ଆସିଲା ବେଳକୁ ଏହାର ନାମ ଥିଲା ଉଡ୍ଡିଡୟାନ। ଏହା ଦକ୍ଷିଣ କୋଶଳ ବୋଲି ତା ପୂର୍ବରୁ ନାମିତ ଥିବାର ମନେ ହୁଏ। ଖ୍ରୀଷ୍ଟ ଅଷ୍ଟମ ଶତାବ୍ଦୀ ବେଳକୁ ଏହି ଉଡ୍ଡିଡୟାନର ସୀମା ଥିଲା ଏବଂ ବୌଦ୍ଧ ଠାରୁ ବିଳାସପୁର ଯାଏ। ଏହି ଉଡ୍ଡିଡୟାନରେ ମହାନଦୀର ଉପନଦୀମାନେ କଟକ ଆଡ଼କୁ ବୋହିଯାଇ ସମୁଦ୍ରରେ ମିଶୁଛନ୍ତି। କଳିଙ୍ଗର ପ୍ରାଚୀନ ସଂସ୍କୃତି ଏ ସମସ୍ତ ମିଶ୍ରଣ ମଧ୍ୟରେ ବଡ଼ ପ୍ରସିଦ୍ଧ ଥିଲା। ଦକ୍ଷିଣ ପ୍ରଶାନ୍ତ ମହାସାଗର ଦ୍ୱୀପମାନଙ୍କରେ ତଥା ସେଇ ବାଟେ ଆମେରିକାକୁ ଯାଇ ଏହି କଳିଙ୍ଗ ସଂସ୍କୃତି ଯାଇ ଅତି ପ୍ରାଚୀନ କାଳରେ ବ୍ୟାପ୍ତ ହୋଇଥିବାର ପ୍ରମାଣମାନ ଏବେ ବହୁତ ମିଳୁଛି। ଏ ସମ୍ପର୍କରେ ଚମନଲାଲଙ୍କର ହିନ୍ଦୁ ଆମେରିକା ପୁସ୍ତକ ବେଶ ଅନୁସନ୍ଧାନ କରାଯାଇପାରେ। ମାତ୍ର ଧର୍ମ ବିଷୟରେ ବିଶେଷ ଭାବରେ କହିବାର କଥା ଆଉ ମନେ ରଖିବାର କଥା ଏ କ୍ଷେତ୍ରରେ ବଡ଼ ସ୍ୱତନ୍ତ୍ର। କଳିଙ୍ଗର ଧର୍ମ ପୃଥିବୀର ସମସ୍ତ ଧର୍ମରେ ଆଧ୍ୟାତ୍ମବାଦ ରୂପେ ଏବେ ବି ଖୁବ୍ ପ୍ରଚ୍ଛନ୍ନ ଭାବରେ ହେଲେ ମଧ୍ୟ ପ୍ରକାଶ ପାଉଛି। କଳିଙ୍ଗରେ ବହୁ ପ୍ରାଚୀନ କାଳରେ ଏପରିକି ଖ୍ରୀଷ୍ଟ ପ୍ରତିଲୋମ ଅନ୍ତତଃ 2-3 ହଜାର ବା ଅଧିକ ବର୍ଷ ତଳରୁ ଦ୍ରାବିଡ଼ମାନେ ମଧ୍ୟ ଆଫ୍ରିକାରୁ ଆସି ବସତି କରିଯାଇଥିଲେ। ସେଇ କଳିଙ୍ଗମାନଙ୍କର ଉପାସ୍ୟ ଥିଲା ମାନବର ଆତ୍ମା ବା ଶରୀର ଅଧିକାରରେ ଥିବା ଆତ୍ମା। ଏହାକୁ ସେ କାଳେ ପୁରୁଷ କହୁଥିଲେ। ଏହି ପୁରୁଷକୁ ଡକ୍ଟର ସୁନୀତ କୁମାର ଚାଟାର୍ଜୀ କହନ୍ତି ଏହା ଗୋଟିଏ ଦ୍ରାବିଡ଼ ଶବ୍ଦ। ପରବର୍ତ୍ତୀ ବେଦ ସାହିତ୍ୟରେ ଏହା ପ୍ରବେଶ କରିଥିଲା। ଏହା ମୌଳିକ ଭାବରେ ହେଉଛି ପୁବୃଷ। ଏହା ବୈଦିକ ଭାଷା ହିସାବରେ ହେବ ପୁରସ ବା ପୁରୁଷ, କିନ୍ତୁ ପୁରୁଷ ନୁହେଁ। ଦ୍ରାବିଡ଼ ଶୈଳୀରେ ଏହା ହେବ ପୁରୁଷ। ଦ୍ରାବିଡ଼ ସମ୍ପର୍କରେ ଏହିପରି ଅନେକ ଶବ୍ଦ ବଦଳି ଯାଇଥିବା ଏବେ ବି ସ୍ପଷ୍ଟ ଦେଖାଯାଏ। ଯଥା ଶ୍ରୀମଳାଇ ତିରୁମଲାଇ, ଶ୍ରୀପତି ତିରୁପତି, ଏଠାରେ ସବୁ ଶ୍ରୀ ହୋଇଛି ତିରୁ। ଏହା ଦ୍ରାବିଡ଼ ସମ୍ପର୍କରେ ବୈଦିକ ଭାଷା ଉପରେ ପ୍ରଭାବ। ଏହି ପୁରୁଷ ଶବ୍ଦ ନ ଆସିଲେ ମଧ୍ୟ ଭାବଟି ଆସିଥିଲା ଖୁବ୍ ସମ୍ଭବତଃ ଦକ୍ଷିଣ ଆଫ୍ରିକାରୁ ଭୂମି ବାଟେ, ପୁଣି କେଜାଣିବା ସମୁଦ୍ର ବାଟେ ଭାରତକୁ। ଏହି ପୁରୁଷର ପ୍ରଧାନ ପୀଠ କଳିଙ୍ଗ ଉପକୂଳରେ ଏବେ ପୁରୀ ପାଖ ପୁରୁଷ କ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର। ଆଉ ଗୋଟିଏ ହେଉଛି ନିଷାଦମାନଙ୍କର ସଂସ୍କୃତି। ଏହା ମଧ୍ୟ ଦ୍ରାବିଡ଼ମାନଙ୍କର ଆସିବାର ଆହୁରି ପୂର୍ବରୁ ଆସିଥିଲା। ବିସ୍ତୃତ ଭାବରେ ମଧ୍ୟ ଆଫ୍ରିକାରୁ ଭାରତକୁ ଆସି ଏହା ପୂର୍ବ ଭାରତ ଓ ଦକ୍ଷିଣ ପୂର୍ବ ମହାସାଗର ଆଡ଼କୁ ବିସ୍ତୃତ ହୋଇଥିବାର ଅନୁମାନ ହୁଏ। ଏହି ଦୁଇଟି ଧର୍ମ ଅତି ମୌଳିକ। ସମ୍ଭବତଃ ଏ ଦୁଇଟି ଯାକ ଧର୍ମର ମାତାର ସନ୍ତାନ ପ୍ରସବ ସଙ୍ଗେ ସମ୍ପର୍କ ଥିଲା। ପ୍ରଥମେ ନିଷାଦ ଧର୍ମ, ତାହା କ୍ରମେ ମାତା ସନ୍ତାନକୁ ଶୂନ୍ୟରୁ ପ୍ରସବ କଲା ପରି ବିଶ୍ୱର ସୃଷ୍ଟି ରୂପ କଳ୍ପନାରେ ପ୍ରଯୁକ୍ତ ହେଲା। ସେଥିପାଇଁ ଏବେ ବି ଅଛି, ପିତାର ବିନା ସମ୍ପର୍କରେ ମାତା ସୃଷ୍ଟି କଲା ପରି ପୃଥିବୀ ଶୂନ୍ୟରୁ ସୃଷ୍ଟି କରାଗଲା। ଆଉ ଦ୍ୱିତୀୟଟି ହେଉଛି ସେଇ ମାତା ସନ୍ତାନ ଜନ୍ମ କରିବାରେ ଯେପରି ଆତ୍ମବିସ୍ମୃତ ହୁଏ ସେହିପରି ଧାରଣା। ଏଥିରୁ ବିଶ୍ୱ ପରିବାର ଭାବ ମାନବ ସମାଜରେ ଫୁଟି କ୍ରମେ ବ୍ୟାପ୍ତ ହେଲା। ଏହାଇ ହେଉଛି ଦ୍ରାବିଡ଼ ଧର୍ମ। ଏହି ନିଷାଦ ପୀଠ ପ୍ରାଚୀନ କାଳରେ ଥିଲା ଏଇ ଓଡ଼ିଶାର ଉଡ୍ଡିଡ଼ୟାନ ଭାଗରେ। କାଳକ୍ରମେ ଏହା ପ୍ରତିଷ୍ଠିତ ହୋଇଥିଲା ସୌରୀ ନାରାୟଣ ନାମକ ସ୍ଥାନରେ। ମହାନଦୀର ଉପନଦୀ ଜୋଙ୍କ ଓ ମହାନଦୀର ସଙ୍ଗମ ସ୍ଥଳରେ ଏହା ଉଡ୍ଡିଡ଼ୟାନର ଗୋଟିଏ ସ୍ଥାନ। ଏହି ଉଡ୍ଡିଡ଼ୟାନର ଏ ସ୍ଥାନଟି ହେଉଛି ଏହି ମାତୃଧର୍ମର ପ୍ରଧାନ ସ୍ଥାନ। ଏହା କାଳକ୍ରମେ ନିଷାଦମାନଙ୍କ ଭିତରେ କ୍ରମେ ନିମକାଠର ମୂର୍ତ୍ତି ପୂଜା କରିବାରେ ପର୍ଯ୍ୟବେସିତ ହୋଇଥିଲା ଓ ଏଣେ ପୁରୀ ଉପକୂଳରେ ପୁରୁଷ ପୀଠର ପ୍ରତିଷ୍ଠା ସ୍ପଷ୍ଟ ହୋଇଯାଇଥିଲା। ଏହି ଦୁଇଙ୍କ ଭିତରେ ଖୁବ୍ ସାଂସ୍କୃତିକ ବିବାହ ଘଟି ରହିଥିବାର ବେଦରେ ପ୍ରମାଣ ମିଳେ। ଏହି ପୁରୁଷକଳ୍ପ ନିମକାଠର ବହୁତ ଇତିହାସ ଓ ପରମ୍ପରା ପ୍ରାଚୀନ ଭାରତ ସାହିତ୍ୟରେ ଅଛି। ଏହାକୁ ଥରେ ହୈମବତୀ ଉମା ବୋଲି କହି ଋଷିମାନେ ନାରୀର କଳ୍ପନା ସୃଷ୍ଟିର ମୂଳରେ ଦେଖିଥିବାର କଥା କେନୋପନିଷଦରେ ସ୍ପଷ୍ଟ ଅଛି। ତାପରେ ବରାହମିହିରାଚାର୍ଯ୍ୟ ପ୍ରାୟ ଖ୍ରୀଷ୍ଟ ଷଷ୍ଠ ଶତାବ୍ଦୀରେ ଯେଉଁ ମୂର୍ତ୍ତି କଳ୍ପନା କରିଥିଲେ ସେଥିରେ ବାସୁଦେବ ସଂକର୍ଷଣ ବା କୃଷ୍ଣ ବଳରାମ ଦୁହିଙ୍କ ମଧ୍ୟରେ ଏକାନଂଶା ବୋଲି ନାରୀ ମୂର୍ତ୍ତି ଅଙ୍କନ କରିଥିବାର ଲକ୍ଷ୍ନୌ ମ୍ୟୁଜିୟମରେ ଥିବା ମୂର୍ତ୍ତିରୁ ଦେଖାଯାଇଛି। ଏହି ଉଡ୍ଡିଡ଼ୟାନରୁ ଖଣ୍ଡକର ରାଜା ଇନ୍ଦ୍ରଭୂତି ଏହି ଅଷ୍ଟମ ଶତାବ୍ଦୀରେ ଏହାକୁ ସର୍ବଜନ ବରାର୍ଚିତ ଓ ଶୂନ୍ୟ ବୁଦ୍ଧ ରୂପ ବୋଲି ସ୍ମୃତି କରିଛନ୍ତି। ପୁଣି ଏହି ଶୂନ୍ୟ ଧାରଣା ଅତି ପ୍ରାଚୀନ କାଳରୁ ବେଦର ନାସଦୀୟ ସୂକ୍ତରେ କୁହାଯାଇ ବର୍ଣ୍ଣନା କରାଯାଇଛି। ମୁଖବନ୍ଧରେ ଏହା ଆଲୋଚିତ ହୋଇଛି। ଏ ଦୁଇ ପୀଠ ଗୋଟିଏ କଳିଙ୍ଗ ଓ ଆଉ ଗୋଟିଏ ଉଡ୍ଡିଡ଼ୟାନରେ ବହୁ ଆଦିମ କାଳରୁ ପ୍ରତିଷ୍ଠିତ ହୋଇଆସିଥିଲା। ଏ ଦୁହିଁଙ୍କର ବିବାଦ ମଧ୍ୟ ବଡ଼ ପ୍ରକାଶିତ ଭାବରେ ଫୁଟି ଉଠିଥିଲା। ଏହାପରେ ଚୁରଗଙ୍ଗଦେବ କଳିଙ୍ଗର ସମ୍ରାଟ ହେଲେ। ଉଡ୍ଡିଡ଼ୟାନ ଓ ଉତ୍କଳ ତାଙ୍କ ଅଧୀନ ଥିଲା। ସେତିକି ବେଳକୁ 50 ପୂର୍ବରୁ ଗଜନୀର ମହମୁଦ ହିନ୍ଦୁଙ୍କର ପଶ୍ଚିମ ଭାରତର ମହାପୀଠ ସୋମନାଥକୁ ଧ୍ୱଂସ କରିଦେଲେ 1024 ଖ୍ରୀଷ୍ଟାବ୍ଦରେ। ଭାରତରେ ଆଉ ହିନ୍ଦୁଙ୍କର ଦେବସେବା କରିବାର ପ୍ରଧାନ ସ୍ଥାନ ରହିଲା ନାହିଁ। ଏତିକି ବେଳକୁ ରାମାନୁଜାଚାର୍ଯ୍ୟ ବା ତାଙ୍କର କୌଣସି ପ୍ରଧାନ ଶିଷ୍ୟ ଦକ୍ଷିଣରୁ ଆସି ଚୋରଗଙ୍ଗଦେବଙ୍କ ରାଜ୍ୟରେ ପହଞ୍ଚିଲେ। ଅନୁମାନ ହୁଏ ତାଙ୍କରି ପ୍ରେରଣା ଓ ପରାମର୍ଶରେ ଚୋରଗଙ୍ଗ ଜଗନ୍ନାଥରେ ମନ୍ଦିର ଆଦି ତିଆରି କରି ସୌରୀ ନାରାୟଣରୁ ଏହି ନିମକାଠ ମୂର୍ତ୍ତି ମହାନଦୀରେ ପୁରୀକୁ ଅଣାଇଲେ ଓ ପୁରୀର ପୁରୁଷ ପୀଠରେ ଜଗନ୍ନାଥ ମୂର୍ତ୍ତିର ପ୍ରତିଷ୍ଠା କଲେ। ଏହାକୁ ସ୍କନ୍ଦ ପୁରାଣରେ ପୌରାଣିକ ଆଖ୍ୟାୟିକା ତିଆରି କରି ଜଗନ୍ନାଥଙ୍କର ବୋଲି ବର୍ଣ୍ଣନା କରାଯାଇଛି। ଏ ଯେଉଁ ଦୁଇ ଦେବତାର ମିଶ୍ରଣ କରାଇ ଦିଆଗଲା ଏହା ପୃଥିବୀରେ କୌଣସି ଦେବତା ବା ପୌତ୍ତଳିକତାର ପ୍ରତିଷ୍ଠା ନୁହେଁ, କିମ୍ବା ଏଥିରେ ଏକେଶ୍ୱରବାଦ ପରି କୌଣସି ଧର୍ମବାଦର ଆଭାସ ନାହିଁ। ଏହା ପୁରୁଷ ରୂପରେ ପୃଥିବୀର ମୌଳିକ ଆଧ୍ୟାତ୍ମବାଦ ସଙ୍ଗେ ନିମକାଠର ଦେବମୂର୍ତ୍ତିର ଶୂନ୍ୟ ରୂପ ମିଶି ଏକାକାର ହୋଇଗଲା। ଏହାର ନାମ ହେଲା ଜଗନ୍ନାଥ। ହୁଏତ ବିବାଦ ବେଳୁ ଏହି ନାମରେ ପୁରୁଷ ପୀଠ ମଧ୍ୟ ନାମିତ ହୋଇଥିବା ସମ୍ଭବ ହୁଏ। ତେବେ ଏହା ପୃଥିବୀର ସଂସ୍କୃତିକୁ ଗୋଟିଏ ମୌଳିକ ଓ ଦୃଢ଼ ଅନୁଷ୍ଠାନର ନିତ୍ୟ ଦାନ। ଏପରି ଦାନ କେବଳ ଓଡ଼ିଶାରେ ସମ୍ଭବ ହୋଇଛି।